ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଆଘର ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର 101 ନମ୍ବର ଜୟନ୍ତୀ ଆର୍ ସୁଶାସନ ଦିବସ ପାଳନ କରାଯାଉଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ ଲକ୍ଷ୍ନୌ ଯାଇକରି ରାଷ୍ଟ୍ର ପ୍ରେରଣା ସ୍ଥଳର ଉଦ୍ଘାଟନ କରିବାର ସହିତ ଜନସଭାକେ ଉଦ୍ବୋଧନ ଦେବେ। ବାଜପେୟୀଙ୍କର 101 ନମ୍ବର ଜୟନ୍ତୀ ଆର୍ ସୁଶାସନ ଦିବସ ଅବସରରେ ସୂଚନା ଲୋକସମ୍ପର୍କ ବିଭାଗ ତରଫୁ ସକାଳର 10:15 ଭୁବନେଶ୍ୱର ଏମ୍ସଠାରେ ଥିବା ବାଜପେୟୀଙ୍କର ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯିବା, 11:15 ଓୟୁଏଟି କୃଷି ଶିକ୍ଷା ସଦନ ଫଟୋ ପ୍ରଦର୍ଶନୀ ହେବା, 11:30 ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖିଆ କୁନୁଆ ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆଜି ହେଉଛି ପବିତ୍ର ବଡ଼ଦିନ, ପୃଥିବୀ ପୃଷ୍ଠକେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଛନ୍। ଏଥିଲାଗି ରାଜ୍ୟର ସବୁ ଜାଗା ସହିତ ସାରା ଦେଶରେ କାର୍ଯ୍ୟକ୍ରମମାନ ଚାଲିଛି। ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ସମଙ୍କର ଶାନ୍ତି ଆର୍ ସମୃଦ୍ଧି କାମନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ସମୃଦ୍ଧ ଆର୍ ସଶକ୍ତ ଓଡ଼ିଶା ଗଠନ ଲାଗି ସମଙ୍କର ସହଯୋଗ କାମନା କରିଛନ୍। ପଶ୍ଚିମ ଓଡ଼ିଶାର ସବୁ ଇଲାକା ସହିତ ରାଜ୍ୟ ଜାକଚମକଥି ବଡ଼ଦିନ ପାଳନ କରାଯାଉଛି। ଚର୍ଚ୍ଚମାନଙ୍କେ ରଙ୍ଗୀନ ଲାଇଟ୍ଥି ସଜାଯାଇଛି। ଗଲାକାଲି ଅଧରାତିନୁ ଚର୍ଚ୍ଚମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଧରାବତରଣକେ ସ୍ୱାଗତ କରାଯାଇକରି ଖାସ୍ ପ୍ରାର୍ଥନାମାନ କରାଯାଇଛି। ବଡ଼ଦିନ ଅବସରରେ ଚର୍ଚ୍ଚମାନଙ୍କୁ ଆଜି ଦିନସାରା କାର୍ଯ୍ୟକ୍ରମମାନ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଗଲାକାଲି ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକଟି 7 ବିଭାଗର 10 ପ୍ରସ୍ତାବକେ ଅନୁମୋଦନ ମିଳିଛି। ଏଥିର୍ ଭିତରୁ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର 5 ନମ୍ବର ଅଧିବେଶନର ସତ୍ରାବସାନ ବାବଦ ଥିଲା। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାଥି ପ୍ରକଳ୍ପ ଚୟନ ବେଲ୍କେ ସ୍ୱଚ୍ଛତା ଆଣବାର୍ ଲାଗି ନୂଆ ବ୍ୟବସ୍ଥାକେ କ୍ୟାବିନେଟ୍ ମୋହର ମିଳିଛି। ରାଜ୍ୟର 25 ଜଣ ବରପୁତ୍ରଙ୍କର ଜନ୍ମସ୍ଥାନର ଉନ୍ନତି ଆର୍ ସଂଗ୍ରହାଳୟ ଲାଗି 345 କୋଟି ଟଙ୍କା ଅନୁମୋଦନ କରାଯାଇଛି। 5 ସରକାରୀ ଆଇଟିଆଇର ଉନ୍ନତିକରଣ, ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତିଥି ଏକକ ସଂରକ୍ଷଣ ନୀତି, 3 ଜଳସେଚନ ପ୍ରକଳ୍ପ ଟେଣ୍ଡର, 2 କିଲୋୱାଟ୍ ଲାଗି ସ୍ମାର୍ଟ ମିଟର ଭଡ଼ା ଛାଡ଼ ପ୍ରସ୍ତାବକେ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଲୋକସେବା ଭବନ ରାଜ୍ୟ ଚାଲିଥିବା ଚଳିତ ଖରିଫ ଧାନର ଘିନା ସମୀକ୍ଷା କରିଛନ୍। 10 ତକ ସବୁ ଜିଲ୍ଲାର ଧାନ ଘିନା ପ୍ରକ୍ରିୟା ମୂଲ କରିବାକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବୈଠକର ସୂଚନା ଅନୁସାରେ ରାଜ୍ୟର 12 ଜିଲ୍ଲାର ଧାନ ଘିନା ପ୍ରକ୍ରିୟା ଚାଲିଛି ଆର୍ 17 ଜିଲ୍ଲାର ଟୋକନ ଦେବାଟା ସରିଛି। ଏବତକ 1,11,128 ଜଣ ଚାଷୀ 4,97,594 ମେଟ୍ରିକ୍ ଟନ୍ ଧାନ ବିକିଛନ୍। ରାଜ୍ୟ ଧାନ ଘିନା ପ୍ରକ୍ରିୟାଟି ସ୍ୱଚ୍ଛତା ସୁନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ବୈଠକଟି ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ରାଜ୍ୟ ଇକୋନୋମିକ୍ ରିଜନ୍ ଗଠନ ଲାଗି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ଭୁବନେଶ୍ୱର, କଟକ, ପୁରୀ, ପାରାଦୀପକେ ନେଇକରି ଗୋଟିଏ ଇକୋନୋମିକ୍ ରିଜନ୍ ଗଠନ ଲାଗି ନିଷ୍ପତ୍ତି ନିଆଯାଇଛି। ଇକୋନୋମିକ୍ ରିଜନ୍ଥି 3 ରିଙ୍ଗରୋଡ୍ ତିଆରି ହେବା, ଯେଉଁଟାକି 645 କିଲୋମିଟର ତକ ଲମ୍ବା। ଦିଲ୍ଲୀନୁ ଗୁଜରାଟ ତକ ବ୍ୟାପିଥିବାର ଆରାବଳୀ ପର୍ବତମାଳାକେ ବେଆଇନ ଖଣି ଖନନରୁ ସୁରକ୍ଷା ଦେବେ କେନ୍ଦ୍ର ସରକାର। ଆରାବଳୀନୁ ନୂଆ ଖଣି ଖନନ ଅନୁମତି ଦେବାର ଉପରେ ପୂରାପୁରି ରୋକ୍ ଲଗାଇବାରକେ କେନ୍ଦ୍ର ସରକାର ଗଲାକାଲି ନିର୍ଦ୍ଦେଶନାମା ଜାରି କରିଛନ୍। କେନ୍ଦ୍ର ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫୁ ଏ ବାବଦ ସମ୍ପୃକ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇତାର ସହିତ ଆରାବଳୀ ସଂରକ୍ଷିତ କ୍ଷେତ୍ର ପରିସରକେ ଆହୁରି ବଢ଼ାବାର ଦିଗେ ସରକାର ପଦକ୍ଷେପମାନ ନେବେ। ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାତି ଗଲାକାଲି ଭୁବନେଶ୍ୱରରୁ କୋରାପୁଟର କୋଟିଆର ଭିନ୍ ଭିନ୍ ବିଷୟ ଉପରେ ସମୀକ୍ଷା କରାଯାଇଥିଲା। ବୈଠକର ସୂଚନା ଅନୁସାରେ ରାଜ୍ୟସ୍ତରର ବରିଷ୍ଠ ଅଧିକାରୀମାନେ ଭିନ୍ ଭିନ୍ ସମିତି କୋଟିଆ ପରିଦର୍ଶନଟି ଯିବେ। ଆଇବା ଶିକ୍ଷା ବଛର ଆଘନୁ କୋଟିଆର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ ତିଆର କାମ ଶେଷ ହେବା, ସେନର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୂପାନ୍ତରଣ କାମ ଉପରେ ଜୋର ଦିଆଯିବା। ସମ୍ବଲପୁର ଆରଣ୍ୟକ ମଞ୍ଚଠାରେ 28 ନମ୍ବର ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ମହୋତ୍ସବ ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଉତ୍ସବଟି ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପହିଲା ଦିନେ ଗଲାକାଲି 2 ନାଟକ ପ୍ରଦର୍ଶିତ ହୋଇଥିଲା। ପହିଲା ନାଟକ ବରଗଡ଼ ବରଡୋଲୁ ଆସିଥିବା ଆତ୍ମପ୍ରକାଶ ନାଟ୍ୟ ସଂସ୍ଥା ତରଫୁ ଏଆଇ ଦେଲୁ କେଁ ଭୁଲକେ ଆର୍ 2 ନାଟକ ବିଡି କଲେଜର ଛାତ୍ରଛାତ୍ରୀମାନେ କରିଥିବା ସମିଆର ଡାକ ପ୍ରଦର୍ଶିତ ହୋଇଥିଲା। ଜାତୀୟ ପେଶା ମହୋତ୍ସବ 2025 ଓଡ଼ିଶାର ପ୍ରତିଯୋଗୀମାନେ ଐତିହାସିକ ସଫଳତା ଆଣିଛନ୍। ଏଥି ଓଡ଼ିଶାର 7 ଜିଲ୍ଲାର 108 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡ଼ିଶାକେ ପୁରୁଷ କବାଡ଼ିଥି ରୌପ୍ୟ, ମହିଳା କବାଡ଼ିଥି କାଂସ୍ୟ ଆର୍ ମହିଳା ତୀରନ୍ଦାଜ ପ୍ରତିଯୋଗିତାଥି କାଂସ୍ୟ ପଦକ ମିଳିଛି। ନୂଆପଡ଼ା ଜିଲ୍ଲା ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତା ଦେଇ ଜିଲ୍ଲା ମୁଖ୍ୟାଳୟ ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ ହୋଇଯାଇଛି। ଜନସେବା ଦିଗେ ସମର୍ପିତ ଭାବ ରଖିକରି ରୋଗୀ ସେବାକେ ଅଧିକା ଧ୍ୟାନ ଦେବାରକେ ଏହି ଅବସରରେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା ହପ୍ତେ ତକ ରାତିର ତାପମାତ୍ରା ନାହିଁ ବଦଳେ। ଆଇବା 24 ଘଣ୍ଟା ଭିତରେ ଘନା କୁହୁଡ଼ି ହେବାର ନେଇକରି ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଢେଙ୍କାନାଳ ଆର୍ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏସ୍ଏନ୍ଆର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।